ଅର୍ପଣ ଆସିଛି। ମା ଦୁର୍ଗତି ନାଶିନୀ ଦୁର୍ଗାଙ୍କର ଆବିର୍ଭାବ ହେବ, ତେଣୁ ଜଣେ ଚାଷୀ ଭାଇ ଆଜି ବିଲରେ କାମ କରୁଛନ୍ତି, ଡାକୁଛନ୍ତି ଏ ଭାଇମାନେ ମା ଆଜି ଆସୁଛନ୍ତି, ତେଣୁ ସମସ୍ତେ ମାଆଙ୍କୁ ପୂଜା ଅର୍ଚ୍ଚନା କର, ସମସ୍ତେ ବନ୍ଦନା କର। ତା ନହେଲେ ଏ ଯେଉଁ କାଳ ଆସୁଛି, ଏ କାଳ ଦାଉରୁ କେହି ବି ରକ୍ଷା କରିପାରିବେନି। ଆଗକୁ ଆଗକୁ ମହାକାଳ ଆସୁଛି, ତେଣୁ ତା ଦାଉରୁ ରକ୍ଷା ହେବାକୁ ହେଲେ ମାଆକୁ ଡାକିବା ଦରକାର। କଳା ମେଘ ଆସିଲାଣି ମାଡ଼ିରେ, କଳା ମେଘ ଆସିଲାଣି ମାଡ଼ି, ଭାଙ୍ଗି ଦବ କାଳେ ତୋ ସୁନାର ଘର, ଭାଙ୍ଗି ଦବ କାଳେ ତୋ ସୁନାର ଘର, ମା ପାଦକୁ ଧରିଥା ଜାବୁଡ଼ିରେ ଜାବୁଡ଼ି, ନହେଲେ ଯିବୁ ରେ ସରି, ନହେଲେ ଯିବୁ ରେ ସରି, ନହେଲେ ଯିବୁ ରେ ସରି। ଚାଷୀ ଭାଇ ଜଣକ ବିଲରେ ହଳ କରୁଛନ୍ତି, ସାଙ୍ଗକୁ ଡାକୁଛନ୍ତି, ଏ ସାଙ୍ଗ ମା ଆସୁଛନ୍ତି ଦଶ ପୂଜା ଧରି, ତେଣୁ ଆମମାନଙ୍କର ମଙ୍ଗଳ ହେବ, ଆମେ ମାଙ୍କୁ ଆଜି ପୂଜା ଅର୍ଚ୍ଚନା କରିବା। ଆଜି ସିଂହ ବାହନରେ ଆସୁଛନ୍ତି ଏ ଧରା ପୃଷ୍ଠକୁ, ମା ଦଶ ପୂଜା ସିଂହ ବାହନେ ଆସିଛନ୍ତି ଧରା ଧାମେ, ତାଙ୍କ ଶରଣେ ମା ଦଶ ଭୁଜ ସିଂହ ବାହନେ ଆସିଛନ୍ତି ଧରା ଧାମେ, ଦୁର୍ଗତିରୁ ରକ୍ଷା ଆମ କରିବେ, ଭକ୍ତ ଆସ ତାଙ୍କ ଶରଣେ। ମାଲୋ ଅଭୟ ଦାଇନୀ ଶାରଦେ, ଘଣ୍ଟା ଘର୍କର ନାଦର ଶବଦେ, ମାଲୋ ଅଭୟ ଦାଇନୀ ଶାରଦେ, ଘଣ୍ଟା ଘର୍କର ନାଦର ଶବଦେ, ଆମ ଜୀବନ ପଥକୁ ଦେବେ ସଜାଡ଼ିରେ ସଜାଡ଼ି, ମା ପାଦ ଧରି ତା ଭିଡ଼ି, ପାଦ ଧରି ତା ଭିଡ଼ି। ଯଦି ତୁ କରିବୁ ମାର ଖପରରେ ତୁ ପଡ଼ିବୁ, ଦୁଷ୍ଟ ବୁଦ୍ଧି ଦେବେ କରିବୁ ମା। ଖପରରେ ନିଶେ ପଡ଼ିବୁ ଅହଙ୍କାରକୁ ଦିଅ ଛାଡ଼ିରେ 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 ମା ପାଦ ଧରି ତା ଭିଡ଼ି ମା ପାଦ ଧରି ତା ଭିଡ଼ି କଳା ମେଘ ଆସୁଅଛି ବାଡ଼ିରେ ନହେଲେ ଯିବୁ ତୁ ସରି ନହେଲେ ଯିବୁ ତୁ ସରି ନହେଲେ ଯିବୁ ତୁ ସରି ନହେଲେ ଯିବୁ।